ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆ ଆୟକର ବିଲ୍ 2025 ଉପରେ ଲୋକସଭାର ସିଲେକ୍ଟ କମିଟି ବୈଠକ ସଂସଦ ଭବନରେ ଜାରି। ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପଥରେ ଅଗ୍ରସର ହେଉଛି, କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। 2026 ମାର୍ଚ୍ଚ 31 ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ନିପାତ କରାଯିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଚଳିତ ମାସ 21 ତାରିଖରେ ଚାରିଦିନିଆ ଭାରତ ଗସ୍ତରେ ଆସିବେ ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା। ନୂଆ ଆୟକର ବିଲ୍ 2025 ଉପରେ ଲୋକସଭାର ସିଲେକ୍ଟ କମିଟିର ବୈଠକ ସଂସଦ ଭବନରେ ଚାଲିଛି। ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ 31 ଜଣିଆ କମିଟି ଗଠନ କରାଯାଇଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନର ପ୍ରଥମ ଦିନରେ କମିଟି ତା'ର ରିପୋର୍ଟ ଦାଖଲ କରିବ। ଆୟକର ବିଲ୍ 2025ର ଉଦ୍ଦେଶ୍ୟ ହେଉଛି ଆୟକର ସଂକ୍ରାନ୍ତ ଆଇନକୁ ସୁଦୃଢ଼ ଓ ସଂଶୋଧନ କରିବା। ସଂସଦର ବଜେଟ୍ ଅଧିବେଶନର ପ୍ରଥମାର୍ଦ୍ଧରେ ଏହି ବିଲ୍କୁ ଲୋକସଭାରେ ଆଗତ କରାଯାଇଥିଲା, ପରେ ଏହାକୁ ଲୋକସଭାର ସିଲେକ୍ଟ କମିଟିକୁ ପଠାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପଥରେ ଅଗ୍ରସର ହେଉଛି ଏବଂ ବିଶ୍ୱରେ ପ୍ରତିରକ୍ଷା ରପ୍ତାନୀର ସମ୍ଭାବନାକୁ ସୁଦୃଢ଼ କରୁଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ପ୍ରତିରକ୍ଷା ସମ୍ମିଳନୀ ଫୋର୍ସ ଅଫ୍ ଦ ଫ୍ୟୁଚର୍ର ଉଦ୍ଘାଟନୀ ଅଧିବେଶନରେ ଯୋଗଦେଇ ଶ୍ରୀ ସିଂ କହିଛନ୍ତି ସରକାର ପ୍ରତିରକ୍ଷା କ୍ଷେତ୍ରର ସାମର୍ଥ୍ୟ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ସେ କହିଛନ୍ତି ନରେନ୍ଦ୍ର ମୋଦି ସରକାର ସଶସ୍ତ ବାହିନୀର ଆଧୁନିକୀକରଣ ସହିତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ସିଂ କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟ ଚଳିତ ବର୍ଷକୁ ସଂସ୍କାର ବର୍ଷ ଭାବେ ଘୋଷଣା କରିଛି।
हमारा लक्ष्य है भारत को एक ऐसा देश बनाना जो न केवल अपनी रक्षा जरूरतें खुद पूरी कर सके बल्कि दुनिया की जरूरतों को भी पूरा करने में पूरा सहयोग कर सके। मेक इन इंडिया फॉर द वर्ल्ड, इस विजन के साथ भी हम लोग काम कर रहे हैं। आज भारत का डिफेंस सेक्टर ग्लोबल सप्लाई चेन्स को रेजिलिएंट बनाने में बड़ी महत्वपूर्ण भूमिका निभाने के लिए तैयार है। और आज भारत का डिफेंस सेक्टर जहां सेल्फ रिलायंस के रास्ते पर आगे बढ़ रहा है, वहीं ग्लोबल सप्लाई चेन्स को भी रेजिलिएंट बनाने में बहुत ही महत्वपूर्ण भूमिका निभाने को तैयार है।
ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଭାରତର ପ୍ରତିରକ୍ଷା, ଆତ୍ମନିର୍ଭରଶୀଳତା, ବୈଷୟିକ ବିକାଶ ଏବଂ ସାମରିକ କ୍ଷେତ୍ରରେ ରଣନୈତିକ ସଂସ୍କାର ଉପରେ ଧ୍ୟାନ ଦେବା। ସେଥିରେ ପ୍ରତିରକ୍ଷା ସଂସ୍କାର, ସ୍ୱଦେଶୀ ଉତ୍ପାଦନ, ପ୍ରତିରକ୍ଷା ରପ୍ତାନୀ ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ନେଇ ଦଳଗତ ଆଲୋଚନା ଆୟୋଜିତ ହୋଇଛି। ଭାରତ ଏବଂ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବୈଦେଶିକ ବ୍ୟାପାର ସଚିବ ପି କୁମାରନ୍ ଏବଂ ଆଇବିସିଏର ମହାନିର୍ଦ୍ଦେଶକ ଡକ୍ଟର ଏସ୍ପି ଯାଦବ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି। ବୁଝାମଣା ଅନୁଯାୟୀ ଭାରତ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ମୁଖ୍ୟାଳୟ ଏବଂ ସଚିବାଳୟର ଆୟୋଜକ ହେବ। ଚୁକ୍ତି ଅନୁଯାୟୀ 2023-24ରୁ 2028-29 ପର୍ଯ୍ୟନ୍ତ 5 ବର୍ଷ ପାଇଁ କର୍ପସ୍ ଫଣ୍ଡ ସୃଷ୍ଟି, ଭିତ୍ତିଭୂମି ନିର୍ମାଣ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଆଇବିସିଏକୁ 150 କୋଟି ଟଙ୍କାର ବଜେଟ୍ ସହାୟତା ପ୍ରଦାନ କରିବ। 2023ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୈସୁରଠାରେ ପ୍ରୋଜେକ୍ଟ ଟାଇଗରର 50 ବର୍ଷ ପୂର୍ତ୍ତି ପାଳନ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସର ଶୁଭାରମ୍ଭ କରିଥିଲେ। ଏଥିରେ ମୁଖ୍ୟତଃ ବାଘ, ସିଂହ, ଚିତାବାଘ ଭଳି ପଶୁ ସଂରକ୍ଷଣ କରାଯିବା ଉଦ୍ଦେଶ୍ୟ ରହିଛି। ହରିୟାଣାର ଏକ ଜମି କାରବାର ମାମଲାରେ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ତୃତୀୟ ଦିନ ପାଇଁ ପଚରାଉଚରା କରୁଛି। ନୂଆଦିଲ୍ଲୀସ୍ଥିତ ଇଡି କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ଶ୍ରୀ ଭଦ୍ରାଙ୍କ କମ୍ପାନୀ ଦ୍ୱାରା ଗୁରୁଗ୍ରାମରେ ଏକ ଜମି କିଣିବା ମାମଲାରେ ଇଡି ତାଙ୍କୁ ସମନ କରିଥିଲା। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଆଜି ୱାଶିଂଟନ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ। ସମଗ୍ର ବିଶ୍ୱରେ ଚାଲିଥିବା ବାଣିଜ୍ୟ ବିବାଦ ମଧ୍ୟରେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏହାବ୍ୟତୀତ ଇଟାଲୀ ପ୍ରଧାନମନ୍ତ୍ରୀ ୱାଶିଂଟନ୍ ଗସ୍ତର ଗୋଟିଏ ଦିନ ପରେ ଅର୍ଥାତ୍ ଆସନ୍ତାକାଲି ରୋମ୍ରେ ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କୁ ଭେଟିବେ। ଇଟାଲୀ ଗସ୍ତ ପରେ ଆମେରିକା ଉପରାଷ୍ଟ୍ରପତି ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ନେଚର ପତ୍ରିକାରେ ପ୍ରକାଶିତ 2 ଗବେଷଣାପତ୍ର ଅନୁଯାୟୀ ପାର୍କିନ୍ସନ୍ ରୋଗର ଚିକିତ୍ସା କ୍ଷେତ୍ରରେ ଷ୍ଟେମ୍ ସେଲ୍ ଥେରାପି ଏକ ନିରାପଦ ଏବଂ ଆଶାଜନକ ଉପାୟ ବୋଲି ଜଣାପଡ଼ିଛି। ପାର୍କିନ୍ସନ୍ ହେଉଛି ଏକ ମସ୍ତିଷ୍କ ରୋଗ ଯେଉଁଥିରେ ଡୋପାମାଇନ୍ ଉତ୍ପାଦନ କରୁଥିବା ସ୍ନାୟୁକୋଷଗୁଡ଼ିକ ଧୀରେ ଧୀରେ ନଷ୍ଟ ହୋଇଯାଆନ୍ତି, ଯାହାଫଳରେ ସ୍କରଣଶକ୍ତି ହ୍ରାସ ପାଇବା ସହ ମସ୍ତିଷ୍କ ଜନିତ ଅନ୍ୟାନ୍ୟ ରୋଗ ସୃଷ୍ଟି ହୋଇଥାଏ। ଏଲ୍ଡୋପା ପରି ବର୍ତ୍ତମାନର ଚିକିତ୍ସା ପ୍ରାଥମିକ ପର୍ଯ୍ୟାୟରେ ରୋଗ ନିୟନ୍ତ୍ରଣ କରିବାରେ ସକ୍ଷମ ହେଉଥିଲେ ମଧ୍ୟ ସମୟକ୍ରମେ ଏହାର ପ୍ରଭାବ ହ୍ରାସ ପାଇଥାଏ, ଫଳରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ଅଧ୍ୟୟନ ଅନୁଯାୟୀ ଷ୍ଟେମ୍ ସେଲ୍ ଥେରାପି ଜରିଆରେ ମସ୍ତିଷ୍କରେ ଡୋପାମାଇନ୍ ଉତ୍ପାଦନକାରୀ କୋଷିକାଗୁଡ଼ିକୁ ପରିବର୍ତ୍ତନ କରାଯାଇପାରିବ। ଏହାଦ୍ୱାରା କମ୍ ପାର୍ଶ୍ୱ ପ୍ରତିକ୍ରିୟା ସହ ଅଧିକ ପ୍ରଭାବଶାଳୀ ଚିକିତ୍ସା ହୋଇପାରିବ। ଗବେଷକମାନେ କହିଛନ୍ତି ଷ୍ଟେମ୍ ସେଲ୍ ଥେରାପିର ବହୁଳ ବ୍ୟବହାର ପରେ ଏହା କେତେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରୁଛି ତାହା ଜଣାପଡ଼ିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2026 ମାର୍ଚ୍ଚ 31 ସୁଦ୍ଧା ଦେଶରୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରାଯିବ ଏବଂ ଏଥିରେ ସିଆର୍ପିଏଫ୍ ଯବାନମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ସିଆର୍ପିଏଫ୍ର 86ତମ ପ୍ରତିଷ୍ଠା ଦିବସ ଅବସରରେ ମଧ୍ୟପ୍ରଦେଶର ନିମୁଜ୍ଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଶାହା ଏହା କହିଛନ୍ତି। ଦେଶକୁ ନକ୍ସଲମୁକ୍ତ କରିବା ଦିଗରେ କୋବ୍ରା ବାଟାଲିୟନ୍ ଯବାନମାନେ ଅଭୂତପୂର୍ବ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବା ପାଇଁ ଦେଶର ସଂକଳ୍ପ ଯବାନମାନଙ୍କ ଅଦମ୍ୟ ସାହସ ବଳରେ ପୂରଣ ହେବ ବୋଲି ସେ କହିଛନ୍ତି।
सीआरपीएफ की स्थापना से अब तक 2264 जवानों ने अपना सर्वोच्च बलिदान देश की सुरक्षा के लिए दिया है और वो सभी 2264 शहीदों के परिवारजनों को मैं कहना चाहता हूं कि आज देश 2047 में सर्वोच्च बनने की दिशा में आगे बढ़ रहा है, उसमें आपके परिवारजनों के ये बलिदान का बहुत बड़ा योगदान है। जबकि देश की आजादी की शताब्दी का सुवर्ण ग्रंथ लिखा जाएगा, सबसे पहले ये अमर शहीदों की वीरता की गाथा सुवर्णमयी अक्षरों से लिखी जाएगी।
ଶ୍ରୀ ଶାହା ଦେଶର ସୁରକ୍ଷାରେ ସିଆର୍ପିଏଫ୍ର ଭୂମିକା ବିଷୟରେ କହିଛନ୍ତି। କାଶ୍ମୀର ଉପତ୍ୟକାରେ ଅଶାନ୍ତି ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ହେଉ କିମ୍ବା ଉତ୍ତର ପୂର୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ହେଉ, ସବୁ କ୍ଷେତ୍ରରେ ସିଆର୍ପିଏଫ୍ ଯବାନଙ୍କ ବୃହତ ଅବଦାନ ରହିଛି।
चाहे कश्मीर की वादियों में आतंकवाद फैलाने वाले नापाक इरादे रखने वाले आतंकियों के सामने जूझना हो, चाहे पूर्वोत्तर में शांति प्रस्थापित करने के लिए हमेशा तैनात रहना हो, और सबसे बड़ी बात पशुपति टू तिरुपति का एक हौसला रखने वाले दुर्दांत नक्सलियों को आज चार जिलों में सिमट कर रख देना, इस सारे कारनामों में हमारे सीआरपीएफ के जवानों का बहुत बड़ा योगदान है।
ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଚଳିତ ମାସ 21 ତାରିଖରୁ ଚାରିଦିନିଆ ଭାରତ ଗସ୍ତରେ ଆସିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଉପରାଷ୍ଟ୍ରପତି ଭାନ୍ସଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ଗସ୍ତ ସମୟରେ ସେ ଏପ୍ରିଲ 21 ତାରିଖ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ। ଉପରାଷ୍ଟ୍ରପତି ଓ ତାଙ୍କ ପ୍ରତିନିଧି ଦଳ ଜୟପୁର ଏବଂ ଆଗ୍ରା ଗସ୍ତ କରିବା ସହ ଅନେକଗୁଡ଼ିଏ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ବୟନଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ହସ୍ତତନ୍ତ ବିକାଶ ନିଗମ ଉତ୍ତରପ୍ରଦେଶର ନଏଡାରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଆରମ୍ଭ କରିଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ମେଳାରେ 13 ରାଜ୍ୟର ହସ୍ତତନ୍ତ ବୁଣାକାରମାନେ ଏକାଠି ହୋଇ ପାରମ୍ପରିକ ହସ୍ତତନ୍ତ ଉପାୟଗୁଡ଼ିକ ଉପରେ ଆଲୋଚନା କରିବେ। ମେଳାରେ ବୁଣାକାରମାନଙ୍କୁ ସେମାନଙ୍କ ଉତ୍ପାଦକୁ ସିଧାସଳଖ ଗ୍ରାହକମାନଙ୍କୁ ବିକ୍ରୟ କରିବା ଲାଗି ମଞ୍ଚ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ଏହି ମେଳାରେ ହସ୍ତତନ୍ତ ଉତ୍ପାଦର 25 ଷ୍ଟଲ୍ ରହିଛି। ବିହାରରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଜନତା ଦଳ ଏବଂ କଂଗ୍ରେସ ନେତୃତ୍ୱାଧୀନ ମହାମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ। ପାଟନାସ୍ଥିତ ଆର୍ଜେଡି କାର୍ଯ୍ୟାଳୟରେ ହେବାକୁ ଥିବା ଏହି ବୈଠକରେ ବିରୋଧୀ ମେଣ୍ଟର ସମସ୍ତ 6 ସହଯୋଗୀ ଦଳ ଯୋଗଦେବେ। ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ, କଂଗ୍ରେସ ରାଜ୍ୟ ପ୍ରଭାରୀ କ୍ରିଷ୍ଣା ଆଲାଭାରୁ, ବିହାର ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ରାଜେଶ କୁମାର ଏବଂ ବାମପନ୍ଥୀ ଦଳର ବରିଷ୍ଠ ନେତା ଓ ବିକାଶଶୀଳ ଇନ୍ସାନ ପାର୍ଟିର ପ୍ରତିନିଧିମାନେ ଏହି ବୈଠକରେ ଉପସ୍ଥିତ ରହିବେ। ମହାମେଣ୍ଟର ନେତାମାନେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ମଧ୍ୟ ବିଚାର ବିମର୍ଶ କରିବାର ସମ୍ଭାବନା ରହିଛି। ଇତିମଧ୍ୟରେ ଆର୍ଜେଡି ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଆଜିର ବୈଠକରେ ବିଧାନସଭା ନିର୍ବାଚନକୁ ନେଇ ମହାମେଣ୍ଟର ରଣନୀତି ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଆଇପିଏଲ୍ କ୍ରିକେଟ୍ ଶୃଙ୍ଖଳାରେ ଆଜି ସନ୍ଧ୍ୟା 7:30 ମୁମ୍ବାଇର ୱାଙ୍ଗଖେଡେ ଷ୍ଟାଡିୟମ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭର୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ପଏଣ୍ଟ ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ 10 ସହ ଶୀର୍ଷରେ ରହିଛି। ପେରୁର ଲିମାଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ 2025ର 10 ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟର ଫାଇନାଲ୍ରେ ଭାରତୀୟ ଯୋଡ଼ି ଇନ୍ଦର ସିଂ ସୁରୁଚି ଏବଂ ସୌରଭ ଚୌଧୁରୀ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆ ଆୟକର ବିଲ୍ 2025 ଉପରେ ଲୋକସଭାର ସିଲେକ୍ଟ କମିଟି ବୈଠକ ସଂସଦ ଭବନରେ ଜାରି। ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପଥରେ ଅଗ୍ରସର ହେଉଛି, କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। 2026 ମାର୍ଚ୍ଚ 31 ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ନିପାତ କରାଯିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଚଳିତ ମାସ 21 ତାରିଖରେ ଚାରିଦିନିଆ ଭାରତ ଗସ୍ତରେ ଆସିବେ ଆମେରିକାର ଉପରାଷ୍ଟ୍ରପତି ଜେ ଡି ଭାନ୍ସ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।